My name is Anuj Kumar Sahu. At post Mundura. Prathamata mu samastu namaskar janauchi. ei Odisha mobile bani jeu mane shununti shunsanti semanaku mu daya kari anurodh karuchi je apana mane apanango gramare jetiki parucho gach lagantu ebam gaanku sanjuktiba drain pokhori ebam rasta manadi safa karantu ebam eha dwara gaanku sundara o swachha karantu eha na kariba dwara ଗାଁ କିମ୍ବା ସହର ପ୍ରଦୂଷଣ ହୋଇଥାଏ। ପ୍ରଦୂଷଣ ଅର୍ଥ ପରିବେଶକୁ ଦୂଷିତ କରିବା। ଏହା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରଦୂଷଣ କରିବା ଦ୍ୱାରା ମନୁଷ୍ୟ ପଶୁପକ୍ଷୀ ଏବଂ ପ୍ଲାଣ୍ଟସ ମାନେ ଗଛଲତା ମାନଙ୍କର ମଧ୍ୟ ବହୁତ କ୍ଷତି ହୋଇଥାଏ। ମୁଖ୍ୟ ପ୍ରଦୂଷଣ ଗୁଡିକ ହେଉଛି ମୃତ୍ତିକା ପ୍ରଦୂଷଣ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଧ୍ୱନି ପ୍ରଦୂଷଣ ଏବଂ ଶେଷରେ ବିକିରଣ ପ୍ରଦୂଷଣ। ମୃତ୍ତିକା ପ୍ରଦୂଷଣ ମାନେ ପ୍ରତ୍ୟେକ ସ୍ଥାନରେ ଆବର୍ଜନା ମୃତ୍ତିକାର ଖରାପ ବ୍ୟବହାର, ଏହାଦ୍ୱାରା ବନ୍ୟା କମ ବୃଷ୍ଟି, ତା ସହିତ ମାତ୍ର ଉର୍ବରତା କମିଥାଏ। ବିଭିନ୍ନ ପ୍ରକାର ଗ୍ୟାସ ଏବଂ କଳକାରଖାନା ମାନଙ୍କରୁ ବାହାରୁଥିବା ବିଷାକ୍ତ ଗ୍ୟାସ ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ। ମୁଖ୍ୟତଃ ଦ୍ରୁତ ବେଗରେ ଯାନବାହନର ଦ୍ରୁତ ବୃଦ୍ଧି ଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ ହୋଇଥାଏ। ଏହାଦ୍ୱାରା ଓଜନ ସ୍ତର କ୍ଷୟ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇଥାଏ। ଅମ୍ଳ ବର୍ଷା ଯୋଗୁଁ ଫସଲ ବହୁତ କମ ହୋଇଥାଏ। ବିଭିନ୍ନ ପ୍ରକାର ଆବର୍ଜନା କିମ୍ବା ବିଲେଇ ବୁଲା କୁକୁର ମୃତଦେହ ମୃତଦେହ ଆଦି ପୋଖରୀ ନଦୀ ମାନଙ୍କରେ ପକାଇବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ଏହି ଜଳ ପ୍ରଦୂଷଣ ଦ୍ୱାରା ପୋଖରୀ ଥିବା ମାଛ ମାନଙ୍କୁ ରୋଗ ହୋଇଥାଏ। ଏହାର ସଂଯୋଗରେ ମନୁଷ୍ୟକୁ ମଧ୍ୟ ହୋଇଥାଏ।